ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କପି ରୋକିବା ସମ୍ବନ୍ଧୀୟ ଆଇନ ଆଜିଠାରୁ ଲାଗୁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ। ଭାରତୀୟ ବୃତ୍ତଚିତ୍ର ଦ ଗୋଲ୍ଡେନ୍ ଥ୍ରେଡ୍କୁ ମିଳିଲା ସମ୍ମାନଜନକ ଗୋଲ୍ଡେନ୍ କୋଚ୍ ପୁରସ୍କାର। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା ଏବଂ ଟି20 ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ଦେଶରେ ଆଜିଠାରୁ ପରୀକ୍ଷାରେ କପି ରୋକିବା ସମ୍ବନ୍ଧୀୟ ଆଇନ ଲାଗୁ ହୋଇଛି। ଏହାଦ୍ୱାରା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କପି ଏବଂ ଅନିୟମିତତା ରୋକିବା ବ୍ୟବସ୍ଥା ହୋଇଛି। ଏହି ଆଇନରେ ସର୍ବାଧିକ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ 1 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଦ ପବ୍ଲିକ୍ ଏକ୍ଜାମିନେସନ୍ ବିଲ୍ 2024 ଗତ ଫେବୃୟାରୀରେ ଲୋକସଭାରେ ଏବଂ 9 ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବୃୟାରୀ 12 ତାରିଖରେ ଏହାକୁ ସ୍ୱୀକୃତି ଦେଇଥିଲେ। ଏହି ଆଇନ ଅନୁଯାୟୀ କେନ୍ଦ୍ରୀୟ ଲୋକସେବା ଆୟୋଗ, କର୍ମଚାରୀ ପ୍ରବରଣ ଆୟୋଗ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ, ରେଲୱେ ରିକ୍ରୁଟ୍ମେଣ୍ଟ ବୋର୍ଡ ଏବଂ ବ୍ୟାଙ୍କ ଚାକିରି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ 5 ବର୍ଷ ଜେଲ୍ ଦଣ୍ଡାଦେଶ ବ୍ୟବସ୍ଥା ରହିଛି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ରୋକ୍ ଲଗାଇଛନ୍ତି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବରୁ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆବେଦନ ପରେ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ମାମଲାରେ ଅନ୍ତିମ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଜାମିନ କାର୍ଯ୍ୟକାରୀ ହେବ ନାହିଁ। ଆସନ୍ତା ସୋମବାର ସୁଦ୍ଧା ଘଟଣା ସମ୍ପର୍କରେ ଜବାବ ଦାଖଲ ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଡି ପକ୍ଷରୁ ହାଇକୋର୍ଟକୁ ଅବଗତ କରାଯାଇଥିଲା ଯେ କେଜରିୱାଲଙ୍କୁ ଜାମିନ ପ୍ରଦାନ କ୍ଷେତ୍ରରେ ଇଡିର ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଆସନ୍ତା 2-3 ଦିନ ମଧ୍ୟରେ ଏ ସମ୍ପର୍କରେ ନିଜର ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ପ୍ରଦାନ କରିବେ। ମାନବ ଚାଲାଣ ସହ ଜଡ଼ିତ ଥିବା 5 ଜଣ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଅଭିଯୁକ୍ତ 5 ଜଣଙ୍କ ମଧ୍ୟରେ 2 ଜଣ ବିଦେଶୀ ନାଗରିକ ଅଛନ୍ତି। ଏନ୍ଆଇଏର ମୁମ୍ବାଇ ସ୍ୱତନ୍ତ୍ର କୋର୍ଟରେ ମାନବ ଚାଲାଣ ମାମଲାରେ ବହୁ ବିଦେଶୀ ନାଗରିକ ସମ୍ପୃକ୍ତ ଥିବା ତଥ୍ୟ ପ୍ରଦାନ କରାଯାଇଛି। ଏହି ମାମଲାରେ ଯାଞ୍ଚ ଏଜେନ୍ସି ଏନ୍ଆଇଏ ତଦନ୍ତ ଜାରି ରଖିଛି। ଏନ୍ଆଇଏ ପକ୍ଷରୁ କୁହାଯାଇଛି ବିଦେଶୀ ନାଗରିକଙ୍କ ପକ୍ଷରୁ ଇଂରାଜୀ କହିପାରୁଥିବା ଏବଂ ଉତ୍ତମ କମ୍ପ୍ୟୁଟର ଜ୍ଞାନ ଥିବା ଭାରତର ଯୁବକମାନଙ୍କୁ ମୋଟା ଅଙ୍କର ଅର୍ଥ ଲୋଭରେ କଲ୍ ସେଣ୍ଟରଗୁଡ଼ିକରେ ନିଯୁକ୍ତି ଦେଉଥିଲେ। ସେମାନଙ୍କୁ ଭାରତରୁ ଥାଇଲାଣ୍ଡ ଦେଇ ବାହାର ଦେଶକୁ ଚାଲାଣ କରାଯାଉଥିଲା। ପରେ ଫେସ୍ବୁକ୍ ଓ ଟେଲିଗ୍ରାମର ବ୍ୟବହାର ଏବଂ ଅନ୍ୟାନ୍ୟ ଆପ୍ ଜରିଆରେ ଠକେଇ କରିବା ଲାଗି ନିୟୋଜିତ କରାଯାଉଥିଲା। ତଦନ୍ତକାରୀ ସଂସ୍ଥା କହିଛି 5 ଜଣଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 3 ଜଣ ଏବେ ବି ଫେରାର ଅଛନ୍ତି। ଲୋକସଭାର କାମଚଳା ବାଚସ୍ପତି ଭାବେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଚୟନ କରିବା ନେଇ କଂଗ୍ରେସର ଅଭିଯୋଗ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି କଂଗ୍ରେସ କାମଚଳା ବାଚସ୍ପତି ନିଯୁକ୍ତିକୁ ବିବାଦ ଘେରକୁ ଆଣିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଏହି ପଦ ଅସ୍ଥାୟୀ ଅଟେ ଏବଂ ନୂଆ ବାଚସ୍ପତି ନିର୍ବାଚନ ହେବା ପର୍ଯ୍ୟନ୍ତ କାମଚଳା ବାଚସ୍ପତି କାର୍ଯ୍ୟ କରିବେ। ଶ୍ରୀ ରିଜିଜୁ କହିଛନ୍ତି ଶ୍ରୀ ମହତାବ ଲୋକସଭାକୁ ଲଗାତାର 7 ଥର ନିର୍ବାଚିତ ହୋଇଛନ୍ତି ଏବଂ ସର୍ବାଧିକ ସମୟ ଲୋକସଭାର ସଦସ୍ୟ ରହିଛନ୍ତି। କଂଗ୍ରେସ ପକ୍ଷରୁ କାମଚଳା ବାଚସ୍ପତି ପାଇଁ ଲୋକସଭାକୁ 8 ଥର ନିର୍ବାଚିତ ହୋଇଥିବା ସୁରେଶ କୋଡିକୁନିଲ୍ଙ୍କ ନାମ ସୁପାରିଶ କରିଥିଲେ ମଧ୍ୟ 1998 ଏବଂ 2004 ସେ ନିର୍ବାଚନରେ ପରାସ୍ତ ହୋଇଥିଲେ। ସରକାର କାମଚଳା ବାଚସ୍ପତି ଚୟନ କ୍ଷେତ୍ରରେ ନିୟମ ଅନୁପାଳନ କରିଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ଭାରତୀୟ ବୃତ୍ତଚିତ୍ର ଦ ଗୋଲ୍ଡେନ୍ ଥ୍ରେଡ୍କୁ ଅଷ୍ଟାଦଶ ମୁମ୍ବାଇ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦ୍ଯାପନୀ ସମାରୋହରେ ଗୋଲ୍ଡେନ୍ କୋଚ୍ ପୁରସ୍କାର ମିଳିଛି। ଏହି ବୃତ୍ତଚିତ୍ରକୁ ଆନ୍ତର୍ଜାତିକ ସ୍ତରରେ ସର୍ବଶ୍ରେଷ୍ଠ ବୃତ୍ତଚିତ୍ର ଭାବେ ସମ୍ମାନିତ କରାଯାଇଛି। ମୁମ୍ବାଇରେ ଆୟୋଜିତ ଏକ ସମାରୋହରେ ଅଭିନେତ୍ରୀ ପୁନମ ଧିଲନ ଏହି ବୃତ୍ତଚିତ୍ରର ନିର୍ଦ୍ଦେଶକ ନିଶିତା ଜୈନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମହୋତ୍ସବର ନିର୍ଦ୍ଦେଶକ ପୃଥୁଲ କୁମାର କହିଛନ୍ତି, ଅଷ୍ଟାଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ବ୍ୟାପକ ସଂଖ୍ୟାରେ ଚଳଚ୍ଚିତ୍ର ଜଗତର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଚଳଚ୍ଚିତ୍ର ପଞ୍ଜିକୃତ ହୋଇଥିଲା। ଏହାଛଡ଼ା ସ୍ୱତନ୍ତ୍ର ଶ୍ରେଣୀରେ ଇଣ୍ଡିଆ ଇନ୍ ଅମୃତ କାଳରେ ଲାଇଫ୍ ଇନ୍ ଲୁମ୍ଙ୍କୁ ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶକ ଏଡମଣ୍ଡ ରେନ୍ସନ୍ଙ୍କୁ ପୁରସ୍କୃତ କରାଯାଇଛି। ସିଏସ୍ଆଇଆର୍ ୟୁଜିସି ମିଳିତ ନେଟ୍ ପରୀକ୍ଷାକୁ ଅନିବାର୍ଯ୍ୟ କାରଣବଶତଃ ବାତିଲ କରାଯାଇଛି। ଚଳିତ ମାସ 25ରୁ 27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷାକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ବାତିଲ କରିଛି। ଏକ ସର୍ବସାଧାରଣ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆନୁଷଙ୍ଗିକ କାଗଜପତ୍ର ପହଞ୍ଚବାରେ ବିଳମ୍ବ ହେଉଥିବାରୁ ପରୀକ୍ଷା ବାତିଲ କରାଯାଇଥିବା କୁହାଯାଇଛି। ଏନ୍ଟିଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପରୀକ୍ଷା ପାଇଁ ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ। ତେବେ ଏ ସମ୍ବନ୍ଧୀୟ ସୂଚନା ଲାଗି ଏନ୍ଟିଏ ପକ୍ଷରୁ ଏକ ହେଲ୍ପ ଡେସ୍କ ଆରମ୍ଭ କରାଯାଇଛି। ହେଲ୍ପ ଡେସ୍କ ନମ୍ଘର ହେଉଛି 01174759000 ଏବଂ ଅନ୍ୟ ନମ୍ଘରଟି ହେଉଛି 01169227700। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ କହିଛନ୍ତି, ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମିଆଁମାରରୁ ଲୋକମାନେ ବେନିୟମ ଉପାୟରେ ପ୍ରବେଶ କରୁଥିବାରୁ ନିଶାଦ୍ରବ୍ୟ ଏବଂ ମାନବ ଚାଲାଣ ସମସ୍ୟା ବୃଦ୍ଧି ପାଇଛି। ଏବେ ଏହା ଚିନ୍ତାର କାରଣ ପାଲଟିଥିବା ଭାରତ ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ପ୍ରକାଶ କରିଛି। ଶ୍ରୀ ବୀରେନ୍ ସିଂହ ଇମ୍ଫାଲରେ ଆୟୋଜିତ ଆନ୍ତର୍ଜାତିକ ଯୋଗ ଦିବସରେ ସାମିଲ ହେବା ଅବସରରେ କହିଛନ୍ତି, କେନ୍ଦ୍ର ସରକାର ମଣିପୁରରେ ଦେଖାଦେଇଥିବା ସମସ୍ୟାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି ଏବଂ ଏହାର ଖୁବ୍ ଶୀଘ୍ର ସମାଧାନ ନେଇ ପ୍ରଚେଷ୍ଟା ଜାରି ରହିଛି। କିଛିଦିନ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ମଣିପୁରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ନୂଆ ସରକାରର ପ୍ରଥମ 100 ଦିନରେ ମଣିପୁର ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରାଯିବ ବୋଲି ସେ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ଧାଡ଼ି ପହଣ୍ଡିରେ ଚତୁର୍ଥାମୂର୍ତ୍ତି ସ୍ନାନବେଦୀକୁ ବିଜେ କରୁଛନ୍ତି। ମଙ୍ଗଳାର୍ପଣ ନୀତି ପରେ ପ୍ରଥମେ ସୁଦର୍ଶନ, ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ଚାଲିଛି। ଅପରାହ୍ନ 12:20 12:45 ମିନିଟ୍ ମଧ୍ୟରେ ଜଳ ବିଜେ ଏବଂ ସ୍ନାନ ନୀତି ଅନୁଷ୍ଠିତ ହେବ। 108 ଗଡ଼ୁ ସୁବାସିତ ଜଳରେ ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିବେ। ଅପରାହ୍ନ 3:00 ଛେରା ପହଁରା ଏବଂ ପରେ ଶ୍ରୀଜୀଉଙ୍କର ଗଜବେଶ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ହାଇଦ୍ରାବାଦରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ କୋଇଲା ଖଣିଗୁଡ଼ିକର 10ମ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦେଶରେ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ସହ ଘରୋଇ କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ 67 କୋଇଲା ଖଣି ବନ୍ଦ କରାଯିବା ନେଇ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କ୍ରିକେଟ୍ T20 ବିଶ୍ୱକପ୍ରେ ଆଜି ଭାରତୀୟ ସମୟ ରାତି 8:00 ଆଣ୍ଟିଗୁଆସ୍ଥିତ ସାର୍ ଭିଭିଆନ୍ ରିଚର୍ଡ ଷ୍ଟାଡିୟମ୍ରେ ଭାରତ ବାଂଲାଦେଶ ମଧ୍ୟରେ ସୁପର 8 ପର୍ଯ୍ୟାୟରେ ମୁକାବିଲା ହେବ। ଗତ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନକୁ 47 ରନ୍ରେ ପରାସ୍ତ କରିଥିଲା। ଆଜି ସକାଳୁ ବ୍ରିଜ୍ଟାଉନ୍ରେ ଓ୍ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ମଧ୍ୟରେ ମ୍ୟାଚ୍ ଚାଲିଛି। ପ୍ରଥମେ ଓ୍ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସୁଦ୍ଧା ଆମେରିକା 17 ଓଭରରେ 6 ୱିକେଟ୍ ହରାଇ 108 ରନ୍ ସଂଗ୍ରହ କରିଛି। ଦେଶରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କପି ରୋକିବା ସମ୍ବନ୍ଧୀୟ ଆଇନ ଆଜିଠାରୁ ଲାଗୁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜମିନ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ। ଭାରତୀୟ ବୃତ୍ତଚିତ୍ର ଦ ଗୋଲ୍ଡେନ୍ ଥ୍ରେଡ୍କୁ ମିଳିଲା ସମ୍ମାନଜନକ ଗୋଲ୍ଡେନ୍ କୋଚ୍ ପୁରସ୍କାର। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା ଏବଂ ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ସମ୍ବାଦ ଶେଷ ହେଲା।